ईश्वर संस्पर्श आसिया पर जो भक्ति करा होची एर भेतरे कौन पार्थक्य रहिछ लोक माने तो भारत लोक हिंदू तो भगवान को भक्ति करते के तो ठाकुर देवता को भक्ति करे के भगवान को प्रति भक्ति करे से जहां प्रति भक्ति हो ना के लोक भक्ति करते तो आम ईश्वर को आसिक बर्तमान भगवान को भक्ति कर तो ये दुईटा कि पार्थक्य रही ईश्वर संस्पर्श आसा पूर्व भगवान को भक्ति करवा ईश्वर संस्पर्श आसा पर भगवान को भक्ति करवा ये पार्थक्य रही जानपर ये दुई प्रकार भक्ति करवा पक्षर कौन लक्ष्य थे ईश्वर संस्पर्श आसवा गुरु हम जो भक्ति करुले से भक्ति लक्ष्य कौन उद्देश्य कौन आप गाँव गहलिशार बहुत लोग भगवान को डाउं ठाकुर को डाकुस ठाकुर को पूजा करमकर्म कर ठाकुर जो पूजा कर पूजा कर कहीं पूजा कहीं मनुष्य ठाकुर पूजा कले हाँ किसी पाया ना काम पूजा करने ना आम बार मस पूजा कर कौन कह लक्ष्मी पूजा आरंभ करें सरस्वती पूजा सावित्री पूजा रज संक्रांति ଓଡ଼ିଶାର ଲୋକମାନେ ଏତେ ମାନେ କେଉଁ ତିଥି ନା ତାଙ୍କର ପାଳନ କରନ୍ତି, କାରଣ ସଂକ୍ରାନ୍ତିଠୁ ଆରମ୍ଭ କରିକି ଅମାବାସୀଠୁ ଆରମ୍ଭ କରିକି ଏଇଦିନ ଲଙ୍ଗଳ ଚାଷ ହେବନି, ଏଇଦିନ ଏଇଟା ହେବନି, ସେଇଟା ହେବନି, ହୁଏ ଭାରତର କେଉଁ କେଉଁ ଦେଶରେ ଏଇଟା ନାହିଁ। ଏଇଟାର ଯେଉଁଟା କାରଣ ରହିଛି, ଓଡ଼ିଶାରେ ବୈଦିକ ସଂସ୍କୃତିର ବଜାୟ ରହିଛି କାହିଁକି ଜାଣିଛ, ଓଡ଼ିଶା ହେଉଛି ନା କି ଭାରତ ସବୁଠୁ ଗରିବ ଦେଶ ପ୍ରଦେଶ, ଦୁଇ ତୃତୀୟାଂଶ ତ ଜଙ୍ଗଲ ଆଉ ପାହାଡ଼, ସେଇଥିପାଇଁ ଗୋଟାଏ ସେଥିରେ କ'ଣ ହେଉଛି ନା ମୋଗଲମାନେ କେବେ ଓଡ଼ିଶା ଆକ୍ରମଣ କରିନାହାନ୍ତି, କିଛି ନାହିଁ ତ ଯେ କ'ଣ ପାଇଁ ନାହିଁ, ବ୍ରିଟିଶ ବି ଆସିଲେ ବେଶୀ ଓଡ଼ିଶାରେ ଆକ୍ରାନ୍ତ କରିନାହାନ୍ତି, ଇଏ ଗୋଟେ ଜଗନ୍ନାଥ କୃପାରୁ ଏ ମୋଗଲ ବ୍ରିଟିଶ ପ୍ରଭାବ ବେଶୀ ନଥିବାରୁ ଓଡ଼ିଶାରେ ଟିକେ ବର୍ଣ୍ଣାଶ୍ରମ ଧର୍ମ ସଂସ୍କୃତି ବଞ୍ଚିକି ରହିଛି। ହଁ, କିନ୍ତୁ ବର୍ଣ୍ଣାଶ୍ରମ ଧର୍ମ ସଂସ୍କୃତିର ଲକ୍ଷ୍ୟଟା ହେଉଛି କ'ଣ, ଏ ଠାକୁର ଜଗନ୍ନାଥଙ୍କୁ ପୂଜା କର, ଭଗବାନଙ୍କୁ ପୂଜା କରି ସୁଖରେ ରହ, ବାସ୍ ଲୋକମାନେ ଧର୍ମ ପାଳନ କରନ୍ତି ସୁଖରେ ରହିବା ପାଇଁ, ଲୋକମାନେ ଭଗବାନଙ୍କୁ ପୂଜା କରନ୍ତି କିଛି ଭଗବାନଙ୍କୁ ପାଇବା ପାଇଁ, ଇଏ ଗୋଟିଏ ପ୍ରକାର ଭକ୍ତି, ଏ ଭକ୍ତି କଲେ ଭଗବାନଙ୍କୁ ପାଇବା, ଠିକ ଅଛି। ତ ଓଡ଼ିଶାରେ ଏତେ ମନ୍ଦିର ରହିଛି, ଇସ୍କନ ନୂଆ ନୂଆ ମନ୍ଦିର କରିବା କ'ଣ ଦରକାର ଅଛି, କ'ଣ ପାର୍ଥକ୍ୟ, ଅନେକ ମନ୍ଦିର ଅଛି, ମନ୍ଦିରରେ ଭଗବାନ ଅଛନ୍ତି, ହଜାର ହଜାର ଟଙ୍କା ଯାଉଛନ୍ତି ଦର୍ଶନ କରିବା ପାଇଁ, କି ଇସ୍କନ ମନ୍ଦିର ହେଉଛି ମନ୍ଦିର ଭିତରେ ଭଗବାନ ଅଛନ୍ତି, ଅନେକ ହଜାର ହଜାର ଲୋକ ଆସୁଛନ୍ତି ଦର୍ଶନ କରିବା ପାଇଁ, ସେଠାରେ ଭଗବାନ ଆଉ ଭକ୍ତ, ଇସ୍କନରେ ଭଗବାନ ବସନ୍ତ ଭକ୍ତ କ'ଣ ପାର୍ଥକ୍ୟ, ଏଇଟା ହେଉଛି ପାର୍ଥକ୍ୟ। ଯେ ବାହାରେ ଆମେ ଯେଉଁ ଭକ୍ତି ଶିଖିଛେ, ଆମେ ଭଗବାନଙ୍କ ପାଖକୁ ଯାଉଛେ କିଛି ପାଇବା ପାଇଁ ନା, ଆଉ ସେଠି ଭଗବାନ ବସିଛନ୍ତି କେଉଁ ଭଗବାନ, ନା ଦେନେବାଲା ଭଗବାନ, ଦେନେବାଲା ଭଗବାନ ଜାଣିଛ, ଯାହାକୁ କହିଲେ ଯେ ଦେବେ, ଆମେ ଦେନେବାଲା ଭଗବାନ, କିନ୍ତୁ ଈଶ୍ୱର ଭଗବାନ କି ଭଗବାନ ଦେନେବାଲା ଭଗବାନ, ଏଇଟା ତ ବାହାରେ ଯେଉଁ ଭଗବାନ ଅଛନ୍ତି ତାଙ୍କୁ ଭକ୍ତି କରୁଥିଲେ ନବା ପାଇଁ, କି ଆଉ ସେଠି ଏକା ଭଗବାନ, ଈଶ୍ୱର ଭଗବାନ ଏକା ଭଗବାନ, କିନ୍ତୁ ସେଠି ଭଗବାନଙ୍କ ମୁହୂର୍ତ୍ତ କ'ଣ, ସେ ଦେବେ ତୁମକୁ ଦେବେ, ସେ ଦେନେବାଲା ଭଗବାନ, ଆଉ ଈଶ୍ୱର ସେ ଭଗବାନ ହେଉଛନ୍ତି ତାଙ୍କ ମୁହୂର୍ତ୍ତ, ତାଙ୍କ ଭାବଟା କ'ଣ ଲେନେବାଲା ଭଗବାନ, ଜାଣିଛ ନା ସେଟା ସେ ଉପଲବ୍ଧି କରିଛ, ହଁ କି ନା, ତାମାନେ କ'ଣ ତାମାନେ ଈଶ୍ୱର ଆସିଲେ ଭଗବାନ, ହେ ଭଗବାନ ମୋତେ ଡା ଦିଅ ଦିଅ ଦିଅ, ଏ ନୁହଁ ଈଶ୍ୱର ଭକ୍ତି ବା ମହାପ୍ରଭୁ ଭକ୍ତି, ହେ ଭଗବାନ ମୁଁ ଆପଣଙ୍କୁ ଦେବି, ମୁଁ ଆପଣଙ୍କୁ ଦେଇନି, ମୁଁ ଆପଣଙ୍କୁ ମାଗିବା ପାଇଁ ଆସିନି, ସାରା ଜଗତରେ ଲୋକମାନେ ଭଗବାନଙ୍କୁ କହିଲେ ମାଗିବା ପାଇଁ, ମୁଁ ଈଶ୍ୱରର ଆସୁ କିଛି ଶିଖିତ ମହାପୁରୁଙ୍କର ଅନୁଭବ ଯଦି ହେବ ତାହେଲେ ମାଗିବା ପାଇଁ କି ଭଗବାନଙ୍କୁ ଯାଉ, ଦେବା ପାଇଁ କି ଭଗବାନଙ୍କୁ ଯିବ, ତେଣୁ ମହାପୁରୁଙ୍କର ଭକ୍ତି ହେଉଛି ପ୍ରେମ ଭକ୍ତି, ଭକ୍ତି ଦୁଇ ପ୍ରକାର ଭକ୍ତି ଆଉ ହେଉଛି ପ୍ରେମ ଭକ୍ତି, ତେଣୁ ଭକ୍ତି କରିବେ ଭଗବାନଙ୍କୁ ଭକ୍ତି କର କିଛି ପାଇବା ପାଇଁ, ଭଗବାନଙ୍କୁ ପ୍ରେମ ଭକ୍ତି କର କିଛି ଦେବା ପାଇଁ। ସାଧାରଣତଃ ଜଗତରେ ଲୋକ ଆନନ୍ଦ ପାଆନ୍ତି, କେତେବେଳେ ଆପଣ ଆନନ୍ଦ ପାଆନ୍ତି, ସେ ପାଇଲେ ଆନନ୍ଦ ପାଆନ୍ତି ନା, ସେ ଯଦି ଆପଣ ଦେଲା ହଁ ଘଣ୍ଟା ଆନନ୍ଦ ଭରିଯାଏ, ଭୌତିକ ଜଗତରେ ଆନନ୍ଦ ଅଛି ପାଇଲେ ଆନନ୍ଦ ପାଇବା, ଚିହ୍ନଧାମ ଆନନ୍ଦ ଅଛି ଦେଇକି ଆନନ୍ଦ ପାଇବା, ଭୌତିକ ଦୃଷ୍ଟାନ୍ତ ଦେଖିଲେ ବି ଆପଣ ପୁଅକୁ ଝିଅକୁ ଭଲ ପାଆନ୍ତି, ଛୋଟ ପୁଅ ଝିଅ ଅଛନ୍ତି ତ ତାଙ୍କୁ ଯଦି ଦେଲେ ଆପଣ ଆନନ୍ଦ ଲାଗେ ନା, ତ ଏଇଟା ହେଉଛି ପ୍ରେମ ଭକ୍ତି, ଯେ ମୁଁ ଭଗବାନଙ୍କୁ ନେବା ପାଇଁ ଯିବିନି, ଭଗବାନଙ୍କୁ ଦେବାକୁ ଯିବି, ଭଗବାନଙ୍କୁ ମୁଁ କ'ଣ ନେବି, କ'ଣ ସେ ଦେଇନାହାନ୍ତି ମୋତେ, ଭଗବାନ ନଦେଲେ ଆମକୁ ସେ ପ୍ରଭୁ ମୁଁ ଏତେ ମାଗିଲେ ମୋତେ ଦେଲେ ନାହିଁ, ପ୍ରଭୁଙ୍କର କରୁଣା ନାହିଁ, ମୁଁ ଗରିବ ହୋଇଯାଇଛି, ମୋର ଏଇଭଳିଆ ଅବସ୍ଥା, ପ୍ରଭୁ ସାଙ୍ଗ ଦାୟୀ କରୁଛେ, ପ୍ରଭୁ ଦେଲେନି, କିନ୍ତୁ ପ୍ରଭୁ ଯେତେ ଦେଇଛନ୍ତି, ହଁ କେତେ ନା ଦେଇଛନ୍ତି, ସୂର୍ଯ୍ୟର ଆଲୋକ ଦେଇଛନ୍ତି, ସୁନ୍ଦର ବାୟୁ ଦେଇଛନ୍ତି, ପାଣି ଦେଇଛନ୍ତି, ଫଳ ଦେଇଛନ୍ତି, ଫୁଲ ଦେଇଛନ୍ତି, ଏତେ ଯେ ଭଗବାନଙ୍କୁ ପାଇଛ, କେବେ ହେଲେ କି ଭଗବାନଙ୍କୁ ଯାଇକି ଦିନେ ତ କହିଛ ପ୍ରଭୁ ଆପଣଙ୍କୁ ଧନ୍ୟବାଦ, ଆପଣ ମୋ ପାଇଁ କେତେ ବ୍ୟବସ୍ଥା କରି ରଖିଛନ୍ତି, ଆପଣଙ୍କୁ ଧନ୍ୟବାଦ, କିଏ ଭଗବାନଙ୍କୁ ଧନ୍ୟବାଦ ଦେଇଛି, ହାତ ଉଠା ମନ୍ଦିର ଯାଇକି ଆପଣ ସମସ୍ତେ ଭଗବାନ ବହୁତ ପ୍ରାର୍ଥନା କରନ୍ତି ନା, ପୂର୍ବ ଏଇଟା କରିଦିଅ, ପୂର୍ବ ଏଇଟା କରିଦିଅ, ପୂର୍ବ ଏଇଟା ଦିଅ, ସେଇଟା ଦିଅ, କିଏ ଭଗବାନ ପରେ ଯାଇକି ପ୍ରଭୁ ଆପଣ ବହୁତ ଧନ୍ୟବାଦ, ଆପଣ କେତେ କୃପାମୟ, ଆପଣ ଯଦି ବାୟୁ ନ ଦେଇଥାନ୍ତେ କି ମାତୃଗର୍ଭରୁ ନିର୍ଗତ ହେଲେ ତ ମୁଁ ଗୋଟେ ମିନିଟ୍ରେ ଶେଷ ହେଇଥାନ୍ତି, ପାଣି ନ ଦେଇଥାନ୍ତି, କେତେ ସୁନ୍ଦର ଆଲୋକ ଦେଇଛନ୍ତି, ଆପଣ ମୋ ପାଇଁ କେତେ ଜିନିଷ ଦେଇଛନ୍ତି, ଆପଣଙ୍କୁ ଧନ୍ୟବାଦ, କୋମରେ କହିଛ ହାତ ଉଠା, ମନ୍ଦିରକୁ ଯାଇକି ଜୀବନରେ ଥରେ ଆପଣଙ୍କୁ ଧନ୍ୟବାଦ ଦେଇଛ, କେହି ଆମେ ଦେଇନି, କେହି ଭଗବାନ ପରମା କୃତଜ୍ଞତା ପ୍ରକାଶ କରିନି, ତ ଭଗବାନ ଆପଣ ଦେଲେନି 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 କମ୍ପ୍ଲେନ୍ କରିଛେ, ଏ ଭଗବାନ ଦେଲେନି, ଭଗବାନ ଏତେ ଦେଇଛନ୍ତି, ଦିନେ ବି ତା ପରିବର୍ତ୍ତନ ଆମେ କୃତଜ୍ଞତା ଜଣାଇ, ତ ବର୍ତ୍ତମାନ ଆମେ ଈଶ୍ୱରଙ୍କ ସଂସ୍ପର୍ଶରେ ଆସିଲେ ମହାପ୍ରଭୁ ଶିକ୍ଷା କରୁଛେ, ଏଇ ଶିକ୍ଷାର ପ୍ରଥମ ଜିନିଷ ହେଉଛି ଯେ ଭଗବାନଙ୍କ କୃତଜ୍ଞ, କିନ୍ତୁ କେତେ କୃପାମୟ, ମୋ ପାଇଁ ଆପଣ କେତେ ଦେଇଛନ୍ତି, ମୁଁ ତ ଆପଣଙ୍କୁ କିଛି ଦେଇପାରୁନି, ମୁଁ ଆପଣଙ୍କୁ କିଛି ଦେଇପାରୁନି, ତ ଭଗବାନଙ୍କ ଠାରୁ ପାଇବାର ପ୍ରୟାସ କରିବା ଦରକାର ନାହିଁ, ଭଗବାନଙ୍କୁ ପାଇବା ପାଇଁ ପ୍ରୟାସ କରିବା ଦରକାର ନାହିଁ, 6 ମାସ ଗୋଟେ ବର୍ଷର ଛୁଆ ତାକୁ ବାପା ମା ଟି ପାଇବାର ପ୍ରୟାସ କରିବା ଦରକାର ନାହିଁ, ବାପା ମା ଜାଣିଛି ମୋ ଛୁଆର ଡ୍ରେସ ଦରକାର, ତାକୁ ଖାଇବାକୁ ପଡ଼ୁଛେ, ସେ ନ ଚାହିଁଲେ ତୁ ଦେବେ ଦେବେ ନା ଦେବେନି, ହଁ ତାହେଲେ ସେ ଛୁଆ ପାଇଁ ବାପା ମାଙ୍କର ଯେଉଁ ପ୍ରେମ ସ୍ନେହ, ଯେ ବାପା ମାଙ୍କୁ ସେ ସିନ୍ଧୁ ଭାଙ୍ଗି ପଇସା ନେଇଯିବ, ଏ ବୋଲି ସିନେମା ଦେଖି ଟଙ୍କା ଦିଅ ଦାବି କରିବ, ସେଇ ପୁଅକୁ ଭଲ ପାଇବେ ନା, ଯେଉଁ ଛୁଆ ସେ କିଛି ମାଗୁନି, ବାପା ମା ତା ବାପା ମା ଶିକ୍ଷା ପାଇଁ ବେଶୀ ଚିନ୍ତା କି ନାହିଁ, ହଁ କି ନା, ଛୋଟ ଶିଶୁ 6 ମାସ ଶିଶୁ, ସେ ତ ବାପା ମାଙ୍କୁ ମାଗି ଜାଣିନି, ତା ପାଇଁ ବାପା ମାର ବେଶୀ ଚିନ୍ତା ନା, ମାଗି ଯେତେବେଳେ ସେମିତି ଆମେ ଛୋଟ ଶିଶୁ ପିଲା ଭଗବାନ ପାଖକୁ ମାଗିବାର କିଛି ନାହିଁ, ମୋର ମୁଁ ତ ମାଗି ଜାଣିନି, ଆମର ସେମିଳା ଚେତନା ହେବ, ମୁଁ ମାଗି ଜାଣିନି, ଭଗବାନ ଆମ ପାଇଁ ଚିନ୍ତା କରିବେ, ଏ ତ ମାଗି ଜାଣିନି, ଏହା ପାଇଁ ମୁଁ ସବୁ ବ୍ୟବସ୍ଥା କରିବି, ଆଉ ଯେଉଁ ପୁଅ ବାପା ପରେ ଦାବି କରିବ, ଏ ସରସ୍ୱତୀ ପୂଜା ହେଲେ ମୋତେ ଫୁଲ ପେଟ କରିଦିଅ, ଏ ମୁଁ ଏଠିକି ଯିବି ପଇସା ଦେବ, ସେ ସିନ୍ଧୁ ଭାଙ୍ଗିବ, ସେ ମଦ ଖାଇବ, ଏଇଟା କରିବେ ସେଇଟା କରିବେ, ବାବା କେତେ ଖୁସି ହେବ ତା ପ୍ରତି, ହଁ ହଁ କେତେ ସୁନ୍ଦର ପୁଅ ମୋର, ତାଙ୍କ ଭଳିଆ ପୁଅ ହେବା, ହଁ ଏ ଲୋଫର ପୁଅ ହେବା ଭଗବାନଙ୍କର ନା ଶିଶୁ ପୁଅ ହେବ, ତ ଏଇଟା ହେଉଛି ପାର୍ଥକ୍ୟ, ବୁଝିପାରିଲେ, ବାହାରେ ଭକ୍ତି କରିଥିଲେ, ଭକ୍ତି କରୁଥିଲେ ସେ ଭଗବାନଙ୍କୁ ପାଇବା ପାଇଁ, ମହାପ୍ରଭୁର ଶିକ୍ଷାର ସଂସ୍ପର୍ଶରେ ଭକ୍ତି କରୁଛେ, କିନ୍ତୁ ଭଗବାନଙ୍କୁ ଦବା ପାଇଁ, ତାର ପ୍ରେମର ଲକ୍ଷଣ ହେଉଛି ଦବା, ଦବାରେ ଆନନ୍ଦ, ଭୌତିକ ଜଗତର ଆନନ୍ଦ ହେଉଛି ପାଇବାରେ ଆନନ୍ଦ, କିନ୍ତୁ ଆଧ୍ୟାତ୍ମିକ ଜଗତର ଆନନ୍ଦ ହେଉଛି ଦବାରେ ଆନନ୍ଦ, ତ ସେଇଟା ହେଉଛି ପାର୍ଥକ୍ୟ, ତ ଏଇଟା ହେଉଛି ପ୍ରେମ ଭକ୍ତି, ଏଇଟା ସାଧାରଣ ଭକ୍ତି ନୁହଁ, ପ୍ରେମ ମାନେ ଭଲ ପାଇବା, ତ ଭଗବାନଙ୍କ ଆମେ କ'ଣ ଦବା, ଭଗବାନଙ୍କର ସବୁ ଅଛି, ଭଗବାନଙ୍କର କ'ଣ ଅଭାବ ଅଛି, ସେ ଗଙ୍ଗା ଜଳରେ ଗଙ୍ଗା ପୂଜା କରିଲା ଭଳିଆ, ତ ଭଗବାନଙ୍କୁ କ'ଣ ଦିଆହବ ଯେ କ'ଣ ତାଙ୍କର ନାହିଁ, ଯେମିତି ତାଙ୍କୁ ଦେଇକି ଆନନ୍ଦ ଦେଇପାରିବା, ତାଙ୍କର ସବୁ ଥିଲେ ବି ସବୁର ମାଲିକ ହେଲେ ବି ସିଏ ଆମଠୁ ଯାହା କିଛି ପାଇବେ ଆନନ୍ଦ ପାଇବେ। ସୁନାର ଥାଳିରେ କ୍ଷୀରି ପୁରୀ ଲୁଚି ନୁହଁ, ଯଦି ଭକ୍ତ ପାଖରେ କିଛି ନାହିଁ, ପତ୍ରଂ ପୁଷ୍ପଂ ଫଳଂ ତାଂ ଯୋମେ ଭକ୍ତା ପ୍ରଚତି। ତୁଳସୀ ପତ୍ର ଟିକେ ତ ଅଛି, ଫୁଲ ତ ଅଛି, ପାଣି ତ ଅଛି, ସେଟା ଦେଲେ ବି ଭଗବାନଙ୍କର ଆନନ୍ଦ ପାଇବେ। କାହିଁକି କେମିତି ଆନନ୍ଦ ପାଇବେ? ଫୁଲ ତ ସେ ସୃଷ୍ଟିକର୍ତ୍ତା, ପାଣି ସୃଷ୍ଟିକର୍ତ୍ତା, ସବୁ ତାଙ୍କର, ଆଉ ତାଙ୍କୁ ଦେଲେ କି ଆନନ୍ଦ ଲାଗିବ? ତ ପ୍ରଭୁପାଦ ଦୃଷ୍ଟାନ୍ତ ଦେଖାଉଛନ୍ତି, ଗୋଟେ କୋଟିପତି ଲୋକ ତାର ଜନ୍ମଦିନ, ତାର ପୁଅ ଯାଇକି ତାର କହିବ ବାବା ମୋତେ 100 ଟଙ୍କା ଦିଅ, କ'ଣ ଲାଗିବ? ମୋତେ 200 ଆମର ଦରକାର ଅଛି। ତ ବାପା ଖୁସି ହେଇକି ଦେବ, ତ ପୁଅ ସେ 100 ଟଙ୍କା ନେଇକି ଗୋଟେ ପେନ୍ କିଣିକି ତା ବାପାଙ୍କୁ ଦେବ, କହ ବାବା ହାପି ବାର୍ଥଡେ ଟୁ ୟୁ, ମୁଁ ତୋ ପାଇଁ ଗୋଟେ ପେଟେ ପେସେଣ୍ଟ ଆଣିଛି। ତ ବାପାର ଆନନ୍ଦ ହେବ କି ନାହିଁ? ବାପାର ଆନନ୍ଦ ହେବ କି ନାହିଁ? ଶୁଣୁଛନ୍ତି ନା ଶୁଣୁନ? ହଁ କହୁନି, ବାପାର ଆନନ୍ଦ ହେବ ନା? ବାପା କଣ କହ ଭାଇ ମୁଁ 100 ଟଙ୍କା ନେଇକି ମୋ ପଇସାରେ ପେଣ୍ଟିଂ ମୋତେ ଖାଉଛୁ କହିଲ ମେଡ଼ା? ଏଭଳିଆ ମୋ ପୁଅ ତ ଏତେ ଭଲ ପାଉଛି, ତା ପଇସାରେ କିଣିଦେଇଛି, ମୋ ଜନ୍ମଦିନ ପୁଅ ପେଣ୍ଟ କିଣିଦେ, ଭଗବାନ ସେଭଳିଆ ତାଙ୍କରି ଜିନିଷ। କିନ୍ତୁ ସେ ଯଦି ଭକ୍ତଟି ପାଇବେ ସେ ଆନନ୍ଦ ପାଇବେ। ସେ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ହେଲେ ବି, ସବୁକିଛିର ସୃଷ୍ଟିକର୍ତ୍ତା ହେଲେ ବି, ସବୁକିଛି ତାଙ୍କ ଅଧୀନରେ ଥିଲେ ବି, ସବୁକିଛି ତାଙ୍କ ସେବା ପାଇଁକି ଉଦ୍ଦିଷ୍ଟ ହେଲେ ବି, ଯେତେବେଳେ ଭକ୍ତଟି ପାଇବେ ସେ ବେଶୀ ଆନନ୍ଦ ପାଇବେ। କାହିଁକି? କାହିଁକି ସେ ଭକ୍ତ କ୍ଷୀରି ପୁରୀ ତାଙ୍କର ତିଆରି, ତାଙ୍କର ସବୁ ସମ୍ପତ୍ତି ସେଥିରେ ସେଥିରେ ସେ ତ ହାତ ବଢ଼େଇ ଖାଇ ପକେଇବେ, ତାଙ୍କ ସମ୍ପତ୍ତି ତାଙ୍କୁ ତ ଖାଇବାକୁ ଦେବା ତାର କ'ଣ ଦରକାର? ସେ ତ ସବୁର ମାଲିକ, ସେ ଖାଇପାରି ଦେବେ? ଏତେ ଜିନିଷ ରନ୍ଧା ହେଉଛି ସେ ତ ଖାଇପାରିବେ, କିନ୍ତୁ ଭକ୍ତ ଦେଲେ ଖାଇବେ, ଅନ୍ୟ ଜିନିଷ ଖାଇବେନି। କ'ଣ ପାର୍ଥକ୍ୟ ରହିଛି? ଭକ୍ତ ଦେଲେ ଖାଇବେ, ଏମିତି ଖାଇବେନି କାହିଁକି? କାହିଁକି ନା ଭକ୍ତ ଭଗବାନ ତ କ୍ଷୀରି ପୁରି ଲୁଚି ଖାଇବେନି, ଭଗବାନ ଭକ୍ତକୁ ତା ଭିତରେ ପ୍ରେମ ଦେଇଛି ସେଟାକୁ ଖାଇବେ, ବୁଝିପାରୁଛନ୍ତି? ସେଥି ଶାସ୍ତ୍ରୀ କୁହାଉଛି ନାନା ଉପଚାର କୃତ ପୂଜନ ଆର୍ତ୍ତବନ୍ଧୁ ପ୍ରେମନା ଭକ୍ତରେ ଦେୟ ସୁଖବିନ୍ଦ ତମସା ଯାବତ୍ କ୍ଷୀରସ୍ଥିତଠାରେ ଜରଠା ବିକାଶ ତାବତ୍ ସୁଖା ଭଗବତୀ ନ ଭକ୍ଷ ପ୍ରେମ। ନାନା ଉପଚାର କୃତ ପୂଜନ ଆର୍ତ୍ତବନ୍ଧୁ, କେହି ଜଣେ ବିଭିନ୍ନ ଉପଚାର ଦେଇକି, ସୁନାର ଥାଳି ଦେଇକି, ଷୋଡ଼ଶ ଉପଚାର ଦେଇକି ସେ ଆର୍ତ୍ତବନ୍ଧୁ ଭଗବାନଙ୍କୁ ଉପାସନା କରିପାରେ। ନାନା ଉପଚାର କୃତ ପୂଜନ ଆର୍ତ୍ତବନ୍ଧୁ, ସେଥିରେ ତାଙ୍କର ଆନନ୍ଦ ହୁଏନି। କେଉଁଥିରେ ଆନନ୍ଦ ହୁଏ? ପ୍ରେମନା ଭକ୍ତ ହୃଦୟ ସୁଖବିନ୍ଦ ତମସା, ଭକ୍ତ ହୃଦୟରେ କେତେ ପ୍ରେମ ରହିଛି, ସେ କେତେଟା ପ୍ରେମ ଭାବରେ ଭଗବାନଙ୍କୁ ପ୍ରଦାନ କରୁଛି, ସେଇଟା ଭଗବାନଙ୍କୁ ସୁଖ ଦିଏ। ସୁଖବିନ୍ଦ ତମସା, ଭଗବାନଙ୍କର ସୁଖ ଉତ୍ପନ୍ନ ହୋଇ କରୁ, ଷୋଡ଼ଶ ଉପଚାରରେ ନୁହଁ, ସେ ତା ପାଖରେ ପତ୍ର ପୁଷ୍ପ ଫଳ ଦର ଦାହ ଦର କେତେଟା ପ୍ରେମ, ପ୍ରେମନା ଭକ୍ତ ହୃଦୟ, ଭକ୍ତର ହୃଦୟର ପ୍ରେମରେ ତାଙ୍କର ସୁଖ ହୁଏ, କେତେ ସରଞ୍ଜାମ ହେଇଛି ସେଥିରେ ନୁହଁ। ତାର ଗୋଟେ ଦୃଷ୍ଟାନ୍ତ ଦେଖି ଏଇ ଶ୍ଳୋକରେ କୁହାଯାଉଛି ଯାବତ୍ ସୁଦୃଷ୍ଟି ଯେଠାରେ ଦୃଢ଼ ପିପାସା ତାବତ୍ ସୁଖାୟ ଭଗବତୀ ନ ଭକ୍ଷ ପେ। କେତେ ଭଲ ରନ୍ଧା ହେଇଛି ତାର ଉପରେ ଆମେ ସୁଖ ପାଇନେ। ଆମର ଧାରଣା କ'ଣ? ଆମର ଧାରଣା ଯେ ଭଲ ଭଲ ରନ୍ଧା ହେଇଥିବ ତାର ଖାଇବାଟା ଭଲ ଜମିବ, କିନ୍ତୁ ତା ନୁହଁ। କେତେ ଭଲ ରନ୍ଧା ହେଇଛି ସେଥିରେ ସୁଖ ହୁଏନି। କେଉଁଥିରେ ସୁଖ ହୁଏ? ପେଟରେ ଭୋକ ଅଛି କେତେ, ପେଟର ଭୋକଟା ଶୁଖନ୍ତି, ଭଲ ଆଇଟମ୍ ଶୁଖନ୍ତି, ଯଦି ପେଟ ଖରାପ ଥିବ ତମ ମହାପ୍ରସାଦ ପେଟ ଭାଗିବ ଆଣି ତମେ କ'ଣ କରିବ, ପ୍ରଣାମ କରିଲେ ତୁଳସୀ ପତ୍ର ନେବ ହେ ନା, ଆଉ ପେଟରେ ଖୁବ ଭୋକ ଥିବ ପଖାଳ ମତେ ଶାଗ ଭଜା ରଖିଦେବ ଏକଦମ ଆନନ୍ଦରେ ଖାଇବ, ପେଟରେ ଭୋକ ଥିବ ପଖାଳ ମତେ ଶାଗ ଭଜା କି ଆନନ୍ଦ, ଆଉ ପେଟରେ ଭୋକ ନଥିବ ସେ ଲିଚି ଲୁଚି କ୍ଷୀରି କରି ଦେବ ସେ ଆନନ୍ଦ, ପାର୍ଥକ୍ୟ ବୁଝିପାରୁଛନ୍ତି, ହଁ ଯିଏ ପାର୍ଥକ୍ୟ ନା, ତ କି ପ୍ରକାର ଆଇଟମ୍ ହେଇଛି ସେଥିରେ ଆନନ୍ଦ ହୁଏନି, କେତେ ଭୋକ ଅଛି ସେଥିରେ ଆନନ୍ଦ ହୁଏ, ଠିକ ସେଭଳିଆ ଭଗବାନଙ୍କ କ୍ଷେତ୍ରରେ କେତେ ଆଇଟମ୍ ତାକୁ ସେଥିରେ ତାକୁ ଆନନ୍ଦ ହୁଏନି, ପ୍ରେମ ନା ଭକ୍ତ ହେଇଥିବେ ଆମ ସୁଖ ବିନ୍ଦ ଅନୁସାର, ଭକ୍ତର ତ ପ୍ରେମ ଭାବରେ ତାକୁ ପ୍ରଦାନ କରୁଛି, କେତେ ଭାବରେ କରୁଛି ସେ ହେଉଛନ୍ତି ଭାବଗ୍ରାହୀ ଜନର ଦାନ, ଭାବକୁ ଗ୍ରହଣ କରନ୍ତି, ତେଣୁ ଭାବକ ନିକଟ ଅଭାବକୁ ଦୂର, ସେ ଭାବଗ୍ରାହୀ ଜନର ଦାନ, ସେ ଭଗବାନ କୃଷ୍ଣ ଦୁର୍ଯ୍ୟୋଧନ ତାକୁ ନିମନ୍ତ୍ରଣ କରିଥିଲେ ବା ବିଦ୍ରୋହ ଘରକୁ ହେଲେ, ବିଦ୍ରୋହ କ'ଣ ଦେଲା ତାକୁ, କ'ଣ ଦେଲା ଶାଗ ଭଜା କଦଳୀ ଦେଲା, କଦଳୀ ଚପା ଦେଲା, ବିଦ୍ରୋହ ଘରେ ପଶି ଯାଇଛନ୍ତି, ବିଦ୍ରୋହ ଆରେ ବିଦ୍ରୋହଟି କୃଷ୍ଣ ଆସିଲେ ଆମେ ଖାଇବାକୁ ଦେବା, ସେ ଝୁଡ଼ିରେ କଦଳୀ ନେଇଯାଇଛି, ଆଉ ଭିତରେ ତ ପ୍ରେମରେ ବିଫଳ ହେଇଯାଇଛି ଭଗବାନ ଦେଖିକି, ସେ କଦଳୀ ଚୋପା ଛାଡ଼ିକି କଦଳୀଟା ପକାଇଦେଇ ଚୋପାଟା ଖାଇବାକୁ ନେଉଛି, ତ ଭକ୍ତ ଯେମିତି ପ୍ରେମରେ ବିଫଳ ଭଗବାନ ହିଁ ପ୍ରେମରେ ବିଫଳ, ଭକ୍ତ ବି ଅନ୍ଧ ଭଗବାନ ବି ଅନ୍ଧ, ଭଗବାନ ତ କହିପାରନ୍ତେ ଆରେ ଭିତରେ ତମେ ଭୁଲରେ କଦଳୀ ପକାଇଦେଇକି ମୋତେ ଚୋପାଟା ଦେଉଛ ମୋତେ କଦଳୀଟା ଦିଅ, ଏଇଟା କହିପାରନ୍ତେ ନା, ଭଗବାନ କହିଲେ ଭରତ ଭଗବାନ କ'ଣ କହିଲେ, ସେ ଚୋପାଟାକୁ ଖାଇଲେ କ'ଣ ଖାଉଛନ୍ତି, ଚୋପା ଖାଉଛନ୍ତି ନା କଦଳୀ ଖାଉଛନ୍ତି, ହଁ ଆରେ ସେ ଚୋପା ଖାଉନି କି କଦଳୀ ଖାଉନାହାନ୍ତି, ସିଏ ତା ଭିତରେ ପ୍ରେମ ଆସନ୍ତି କରୁଛନ୍ତି, ସେ ଚୋପା ନୁହଁ କି କଦଳୀ ନୁହଁ, ସେଠି ଭଗବାନଙ୍କର ଆନନ୍ଦ ଦେଉଛି କୋଉଟା, ଆମେ ତାକୁ ସେ ଚୋପା ଦେଉଛି କିନ୍ତୁ ଭଗବାନ ଦେଖୁଛନ୍ତି ଏଥିରେ କେତେ ପ୍ରେମ ଦେଇଛି, ପ୍ରେମରେ ଅନ୍ଧ ହେଇକି କଦଳୀ ପକାଇ ଦେଉଛି, ଚିନ୍ତା କରିଦେବ ତ ଆମେ ଯଦି କୌଣସି ଗୃହସ୍ଥ ଘରକୁ ଯିବା, ଯଦି ଗୃହସ୍ଥ ଘରେ ଯିବ ଏଲେମେଲେ ଦେଇକି ଖାଇବାକୁ ଦେବ, ମୋତେ ରାଗିଯିବା ନା, ହେ ତା ଭଦ୍ର ଜାଣିନ ଏଇଭଳିଆ ଦେଉଛ, ଏଭଳିଆ ତା ସନ୍ନ୍ୟାସ ବ୍ୟବହାର କରା ଉଚିତ, ଭଗବାନ ତ ରାଗିଗଲେ ସେ ଆନନ୍ଦରେ ବ୍ୟବହାର ହେଇକି, ହଁ ଏଇଟା ବି ପ୍ରେମର ଆନନ୍ଦ, ଭକ୍ତର ପ୍ରେମକୁ ପାଇକି ସେ ଆନନ୍ଦ ପାଉ, ତ ଭକ୍ତ ଭଗବାନଙ୍କୁ କ'ଣ ଦେବ, ଭକ୍ତ ପାଇଁ କ'ଣ ଅଛି, ହଁ ଭକ୍ତ ପାଇଁ କ'ଣ ଅଛି, ହଁ କ'ଣ ଅଛି, ଶ୍ରଦ୍ଧା କି ଭକ୍ତି ମୁକ୍ତି ପ୍ରୀତି ପ୍ରେମ, ପ୍ରୀତି ଭକ୍ତ ପାଖରେ ପ୍ରେମ ଅଛି, ଭଗବାନ ପ୍ରେମର ଭିକାରୀ କହିଛନ୍ତି ନା, ପ୍ରେମର ଭିକାରୀ, ଭଗବାନଙ୍କର ପ୍ରେମ ନାହିଁ ଭକ୍ତ ପାଖରେ ଯେଭଳିଆ ରହିଛି, ସେମିତି ପ୍ରେମର ବିଷୟ ଆମେ ପ୍ରେମର ଭକ୍ତ ପ୍ରେମର ଆଶ୍ରୟ, ସେଥିରେ ଭଗବାନ କହୁଛନ୍ତି ଯେ ଅଭକ୍ତ ଯଦି ମୋତେ କିଛି ଦେବ ମୁଁ ତାହାକୁ ମୋ ଘରେ ପେଟ ଅନେଇବିନି, କିନ୍ତୁ ଭକ୍ତ ମୋତେ ଦେବାକୁ ନ ଚାହିଁଲେ ବି ମୁଁ ଜବରଦସ୍ତରେ ଖାଡ଼ିକି ନେବି, ବିଦୁର ଘରେ କଦଳୀ ଚୋପା ଖାଇକି ଦୁର୍ଯ୍ୟୋଧନ ପାଖକୁ ଗଲେ ଦୁର୍ଯ୍ୟୋଧନ ଘଡ଼ି ଦେଖୁଛି, ଆରେ କୃଷ୍ଣ ତୁମେ ଏତେ ଲେଟ୍ କରିଲ, ଭୀଷ୍ମ ପିତାମହ ଭୀଷ୍ମ ଦ୍ରୋଣ ଶୁଭ ଅପେକ୍ଷା କରିଛନ୍ତି, ଆଉ କୃଷ୍ଣ କହିଲେ ଆରେ ସେ ଆସୁଛୁ ବିଦୁର ତା ଘରେ ଡାକିଲ ତ ଖାଇବାକୁ ଡେରି ହେଇଗଲା, ତ ଦୁର୍ଯ୍ୟୋଧନ ହସୁଛି ଉପହାସ କରି ବିଦୁର, ଆରେ ବିଦୁରଟା କ'ଣ ଖାଇବ, ମୁଁ କେତେ ସୁନ୍ଦର ଖାଇବାର ବ୍ୟବସ୍ଥା କରି ରଖିଛି ତାକୁ ଉପହାସ କରି କହୁଛି, ତ ଭଗବାନ କୃଷ୍ଣଙ୍କୁ ରାଗରେ କହୁଛନ୍ତି ଏ ମୂର୍ଖ ତୁ ପଚାରୁଛୁ ବିଦୁର କ'ଣ ଖୁଆଇଲା ମୋତେ, ମୁଁ କ'ଣ ଖାଏନି କି ଭାବରେ ଖାଏ ସେଟା ଖାଏ, ମୁଁ ଭାବ ଖାଏ ମୁଁ କ'ଣ ବସେରେ ଖାଏନି, ତ ଦୁର୍ଯ୍ୟୋଧନ ସେ କଥା କହିବାକୁ ଥିବ, ଦୁର୍ଯ୍ୟୋଧନ ତ ଅହଙ୍କାରୀ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏଦମାନ ମଧାପୁମାନ ନୈବ ଅହର୍ତ୍ୟ ବିଧାତୁ ବୈତନ ଅକିଞ୍ଚନ ଗୋଚର, ମାତା କୁନ୍ତୀ ଦେବୀ କୃଷ୍ଣଙ୍କୁ ପ୍ରାର୍ଥନାରେ କହୁଛନ୍ତି, ଯେଉଁମାନଙ୍କର ଏହି ଅହଙ୍କାର ଜନ୍ମ, ମୁଁ ଭଲ ଅଭିଜ୍ଞତାରେ ଜନ୍ମ ହୋଇଛି, ଐଶ୍ୱର୍ଯ୍ୟ ଧନ ସମ୍ପଦ ରହିଛି, ଶ୍ରୀତ ମୁଁ ବୁଦ୍ଧିମାନ ବ୍ୟକ୍ତି, ଶ୍ରୀ ମୋ ସୌନ୍ଦର୍ଯ୍ୟ ରହିଛି, ଏତମାନ ମଦତ୍ମା ନୈବ ଅହତି, ସେ ଭଗବାନଙ୍କୁ ଆମନ୍ତ୍ରଣ କରିପାରେ ନା, ଭଗବାନ ତାର ନିମନ୍ତ୍ରଣ ଗ୍ରହଣ କରିପାରିବେ। ବୈତମ ଅକିଞ୍ଚନ ଗୋଚର, ଯେ ନିଷ୍କିଞ୍ଚନ ଅକିଞ୍ଚନ ଭଗବାନ ତା ହାତରେ ବେଶୀ ଶୀଘ୍ର ଧରା ଦିଅନ୍ତି। ଧନ ଦୌଲ ସୌନ୍ଦର୍ଯ୍ୟ ବୁଦ୍ଧି ବିବେକୀ ଲୋକଙ୍କର ଭଗବାନ ଧରା ଦେବେନି। ଭଗବାନ ପତି ଥିଲେ, ଭଗବାନ ହେଉଛି ପତିତ ପାବନ, ପତିତକୁ ଉଦ୍ଧାର କରେ, ପତିତ ପାବନ। ସେଥିପାଇଁ କି ଲକ୍ଷ ରାଜାର ମୌଢ଼ମଣି ହେଲେ ବି ଉତ୍କଳ ରାଜା ଭଗବାନଙ୍କୁ ଯାଉଛନ୍ତି, ସେ ଝାଡ଼ୁ ନେଇକି ଯାଉଛନ୍ତି ନା, ମୁଁ ପତିତ, ମୁଁ ଅଭାବ, ମୁଁ ଝାଡ଼ୁ ଦା, କାହିଁକି କାହିଁକି, ସେ ତ ରାଜା, ରାଜାଧୀରା, କିନ୍ତୁ ଭଗବାନଙ୍କ ଦୃଷ୍ଟି ଆକର୍ଷଣ କରିବ କିଏ, ଯିଏ ନିଜକୁ ପତିତ ମନେ କରି ଭଗବାନ ପାଖକୁ ଯିବ, ସେ ଭଗବାନଙ୍କ ଦୃଷ୍ଟି ଆକର୍ଷଣ କରିବ। ଯିଏ ଏ ଅହଙ୍କାର ନେଇକି ଯିବ, ସେ ଭଗବାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବ। ତ ଆମେ ନିଜକୁ କେତେଟା ପତିତ ମନେ କରୁଛେ, ଯେତେଟା ପତିତ ମନେ କରିପାରିବା ସେତେଟା ଭଗବାନଙ୍କର ଦୃଷ୍ଟି ଆକର୍ଷଣ ହେବ। ତ ଏହି ଭାବରେ ଆମେ ଈଶ୍ୱର ସଂସ୍ପର୍ଶ ଆସିକି ଯାହା ଶିଖିଥିଲେ ଏଇ ମହାପୁରୁଷ ଈଶ୍ୱର ସଂସ୍ପର୍ଶରେ, ସବୁ ବିପରୀତ ବୁଦ୍ଧି ହେଇଛି, ସେ ବିପରୀତ ବିଚାର, ସେ ବିପରୀତ ବିଚାର ବାହାରେ ଶିଖିଥିଲେ, ବଡ଼ ହବା, ଧନୀ ହବା, ପଣ୍ଡିତ ହବା, ସୁନ୍ଦର ହବା, ଆଜି ନଥିଲେ ହେ ମୋର କିଛି ନାହିଁ, କିନ୍ତୁ ଠିକ ଶିଖିଲି ନା ନାଇଁ ବାବା, ଏଗୁଡ଼ା କୌଣସି ଅର୍ଥବଦ ନୁହଁ, ଏଇଟା ବାହାରେ ଶିଖିଛେ ହମ୍ ବଡ଼, ମୁଁ କେତେ ବଡ଼ ହେବି, କିନ୍ତୁ ଏଠି ଶିଖିଲେ କ'ଣ, ମୁଁ କେତେ ଛୋଟ ହେବି। ବାହାରେ ଆମେ ଚେଷ୍ଟା କରୁଛେ ମୁଁ ବସ୍ ମାଲିକ, ଏଠି ନା ମୁଁ ଦାସ, ମୁଁ କାହାର ଦାସ, ମୁଁ କାହାର ଦାସ, ମୁଁ କାହାର ଦାସ, ଶୁଣିପାରୁଛ, ମୁଁ ଓଡ଼ିଆ ବୁଝିପାରୁଛ, ମୁଁ କାହାର ଦାସ, ଭଗବାନଙ୍କର ଦାସ, କୃଷ୍ଣଙ୍କର ଦାସ, କିନ୍ତୁ ଆକ୍ଚୁଆଲି ଦାସ ଆମ କୃଷ୍ଣଙ୍କ ଦାସ ନୁହଁ, ଆମେ କୃଷ୍ଣଙ୍କ ଦାସର ଦାସର ଦାସ, ସେଟା ଲକ୍ଷ କୃଷ୍ଣଙ୍କ ଦାସ ହେବାକୁ ଚେଷ୍ଟା କରନି। ଗୋପୀଭକ୍ତ ପଦ କମଳେ ଦାସ ଦାସାନ ଦାସ, କୃଷ୍ଣଙ୍କ ଦାସ ଆମର ସ୍ପର୍ଦ୍ଧାମାନ ପ୍ରାଣୀ, ଆମେ କୃଷ୍ଣଙ୍କ ଦାସ ହେଇପାରିବା ନାହିଁ, କୃଷ୍ଣ ଆମ ସେବା ଗ୍ରହଣ କରିବାନି, ଆମର କ'ଣ ଅଧିକାର ଅଛି କୃଷ୍ଣଙ୍କ ଦାସ ହେବାର, କିନ୍ତୁ ତାଙ୍କ ଦାସର ଦାସ ଦାସ ହେବାର ଅଧିକାର ରହିଛି, ବୁଝିପାରୁଛ। ତ ଈଶ୍ୱର ସଂସ୍ପର୍ଶ ଆସିବା ପୂର୍ବରୁ ରଖିଥିବା ଜୀବନରେ ମୁଁ ବଡ଼ ହେବି, ବାପ ମନେ କରେ ମୋ ପୁଅ ରାସ୍ତାରେ ଛାତି ଫୁଲେଇକି ଚାଲିବ, ହଁ ତାର ମୁଣ୍ଡ ଉଠେଇକି ଛିଡ଼ା ହେବ, ତୁ ଦେଖିବି ଶିଖିଲେ ନା, ନମ୍ର ହେଇକି ମୁଣ୍ଡ ନୁଆଇକି ଧରିବ, ସବୁ ବିପରୀତ ବୁଦ୍ଧି ହେବେ, ବୁଝିପାରିଲେ। ସେଥିପାଇଁ ଈଶ୍ୱରକୁ ବେଶୀ ଲୋକ ଆସନ୍ତି, ସେଥିପାଇଁ ଈଶ୍ୱରକୁ ବେଶୀ ଲୋକ ଆସିବେନି, ଆରେ ବାବା ଆମର ଭଗବାନ ଦରକାର, ଯେ ଦେନୁବାଲା ଭଗବାନ, ଏ ଦେନୁବାଲା ଭଗବାନ କେତେ କିଏ ଯିବ ବାବା, ଏସବୁ ନେଇନେବ, ହଁ ଏ ଭଗବାନ ସବୁ ନେଇନେବେ, ନାଇଁ ଭଗବାନ ଜୁହାର କରିବ, ହଁ ଏଇ ଭଗବାନଙ୍କର ଲାଗିବନି, ମୋର ଦେନୁବାଲା ଭଗବାନ ଲାଗିବେ, ବୁଝିପାରୁନ। ସେଥିପାଇଁ ଦେନୁବାଲା ଭଗବାନ, ଲେନୁବାଲା ଭଗବାନ, ଏସବୁ ପୁରା ରହସ୍ୟ ବୁଝିବାକୁ ପଡ଼ିବ, ତାହେଲେ ତ ଇସ୍କନ ରହିବାର ମର୍ଯ୍ୟାଦା ଆପଣ ଉପଲବ୍ଧି କରିପାରିବେ, ଇସ୍କନରେ ଆସିବା ଫଳରେ କି ଲାଭ ହେଲା, ବାହାର ଜଗତରେ ସମସ୍ତେ ମୁଁ ନିୟନ୍ତ୍ରଣ କରିବି, ମୁଁ ଘରର ମାଲିକ, ମୋ କଥା ସମସ୍ତେ ବସ୍ ଉଠାଇବେ, ମୁଁ ଅଞ୍ଚଳ ପ୍ରଧାନ ସରପଞ୍ଚ ହେବି, ମୁଁ ମୁଖ୍ୟମନ୍ତ୍ରୀ ହେବି, ମୁଁ ନିୟନ୍ତ୍ରଣ କରିବି, କିନ୍ତୁ ଆଧ୍ୟାତ୍ମିକ ଜଗତରେ ମୁଁ ନିୟନ୍ତ୍ରିତ ହେବି, নিয়ন্ত্রণ করিবার আনন্দ নাই, নিয়ন্ত্রিত হবার আনন্দ, তাই না? ভক্ত নিয়ন্ত্রিত হুয়ে না নিয়ন্ত্রণ করে? নিয়ন্ত্রিত হুয়ে, সমস্ত আপনার মনে করতে সেটা ভক্ত নিয়ন্ত্রিত হুয়ে না, ভক্ত তার মধ্যে প্রেম থাকার অনন্ত গোটি ব্রহ্মাণ্ড যে নিয়ন্ত্রণ করে তাকে নিয়ন্ত্রণ করে এই প্রেমর প্রভাব, অনন্ত গোটি ব্রহ্মাণ্ড যে নিয়ন্ত্রণ করে সে নিয়ন্ত্রিত হওয়ার আনন্দ পান, মু নিয়ন্ত্রিত হবে মোর ভক্ত নিয়ন্ত্রিত অহং ভক্ত পরাধীন অস্বতন্ত্র বৈদ্যুত সাধ্যগ্রস্ত হৃদয় ভক্ত ভক্ত জন শাস্ত্রে কলে এই সমস্ত ভক্তির মাধুর্য গুড়ক, যেটা ভক্তির মধ্যে মাধুরী না বুঝিবাকে পড়ব, ভক্তির মাধুরী না কোণ না ভগবানকে নবানি ভগবানকে দেবা, ভক্তির সৌন্দর্য সৌষ্ঠব কোণ না বড় হওয়ার চেষ্টা করবানি ছোট হওয়ার চেষ্টা করবা, ভক্তির সৌন্দর্য কোণ নিয়ন্ত্রণ করিবার চেষ্টা করবানি নিয়ন্ত্রিত হওয়ার চেষ্টা করবা, ভক্তির সৌন্দর্য কোণ শরণাগত হওয়া অনুগত হওয়া আনুগত্য স্বীকার করা এই ভক্তির সৌষ্ঠ যদি না বুঝিবা তাহলে এই পেট বিকলের তাঁতিয়া কামড়া ভাবলে হবে, তাঁতিয়া কামড়ে পেট ভরিব, তাঁতিয়া জানছ না তাঁতিয়া? হ্যাঁ, তাঁতিয়া খাইলে পেট ভরিব, তো সেইভাবে হবো আমার ভক্তি কাজ এইভাবে হবো, ভক্তির এইসব তাৎপর্য না বুঝলে এইসব বিরুদ্ধ তাৎপর্য, কিন্তু এগুলোক এগুলোর মহানতা শ্রেষ্ঠতা কোনো বুঝিবাকে পড়ব, নহলে আমার ভক্ত লাইনকে আসিলে বি মুঁ কত নিয়ন্ত্রণ করবি, মোর অন্ধার কেতে রাখবে এইসব ভক্ত ছাড়াই পড়বে, মুঁ কত নিয়ন্ত্রিত হবে, মু ভক্ত মানুষ দ্বারা নিয়ন্ত্রিত হবে, যৌ ভক্ত মানুষ দ্বারা নিয়ন্ত্রিত হবে ভগবান বি আনন্দ পাতে, অহম মু ভক্ত পরতন্ত্র সেই ভক্ত মানুষ দ্বারা নিয়ন্ত্রিত হওয়া পাই আমি কাহি কষ্ট করছে আমার মন কাহি সব লাগুনি, মো সব বৈষ্ণব মানুষ দ্বারা নিয়ন্ত্রিত হবে না, আমার ভাবটা কেন মু নিয়ন্ত্রণ করি, তাহলে ভক্তির সুখ না পাবে কিন্তু কাজ, যদি ভক্তির সুখ হবানি মু সঙ্গে দাস হয়েছি সেবা করি, ভক্তর ভাব এটা ভগবানকে ভাব বি এটা দুজনের ভাব এটা, যে দাস প্রভু তার দাস যে প্রভু তার ভাবে এটি প্রভুর ভাব নাই, প্রভুর ভাবটা হল দাস ভাইয়া, যে ভগবান সে দাস ভাবের আনন্দ পাচ্ছেন সে প্রভু ভাবের আনন্দ, কিন্তু আমার প্রভু ভাব খুব বেশি বড় হবার ভাব বেশি, সেইপাই আমি ভগবানকে মহে করব, এই সমস্ত বিরুদ্ধ বিষয়গুলিকে উপলব্ধি করলে আমি ভক্তি লাইনের আহ উন্নতি করতেপারিবা আর ভক্তিটা ভালো হবে প্রচার করে, ঠিক আছে মনে রাখব, যা কহিলি নাটাজি মানে মনে রাখব, এগুলোকে মনে রাখবে জীবনের চর্চা করবে, হ্যাঁ আস্তে আস্তে অভ্যাস করবে তাহলে খুব আনন্দ পাই, তাহলে দেখে বহু আনন্দ পাই, খুব আনন্দ পাই, জয় শ্রী প্রভুপাদ কী, জয় শ্রীমদ ভক্তবৃন্দ কী, হরে কৃষ্ণ নাম ভক্ত কী।